ଶାନ୍ତି। ଅମୃତଧାରା କାର୍ଯ୍ୟକ୍ରମର ଶ୍ରୋତା ବନ୍ଧୁମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି। ଆଜି ଆମେ ଚର୍ଚ୍ଚା କରିବା ଗୀତାର ଭଗବାନ କିଏ, କଣ ଶ୍ରୀକୃଷ୍ଣ ଗୀତାର ଭଗବାନ ଅଟନ୍ତି ବା ଅନ୍ୟ କେହି ଅଟନ୍ତି। ଆପଣମାନଙ୍କ ମନରେ ନିଶ୍ଚିତ ଭାବରେ ଏ ପ୍ରଶ୍ନ ଉଠୁଥିବ। ଆମେ ସମସ୍ତେ ଜାଣିଛୁ ଗୀତାର ଭଗବାନ କୃଷ୍ଣ, ତାହେଲେ ଏଥିରେ ଏହା ତ ନିର୍ବିବାଦ ସତ୍ୟ ଅଟେ, ଏହା ବିଷୟରେ ଚର୍ଚ୍ଚା କରିବାର କ'ଣ ଆବଶ୍ୟକତା ରହିଛି? ହଁ, ଆବଶ୍ୟକତା ରହିଛି, ତେଣୁ ତ ଏ ବିଷୟରେ ଚର୍ଚ୍ଚା କରିବା ଆଜି। ଦେଖନ୍ତୁ, ମୁଁ କହୁଥିଲି ଆଜି ଆମ ପୁରପଲ୍ଲୀରେ ଗାଁ ଗହଳିରେ ସବୁଠି ଗୀତା ରହିଛି ଏବଂ ଅନେକ ଗାଁ ଗଣ୍ଡାରେ ଗୀତା ପାଠଶାଳା ସବୁ ରହିଛି, ଯେଉଁଠି ନିଜ ସାରାଦିନର କାର୍ଯ୍ୟରତ ସମୟ ଅତିବାହିତ କଲା ପରେ ଗାଁ ଗଣ୍ଡାରେ ଖାଇସାରିକି ଭାଇ ଭଉଣୀମାନେ ଯାଇକି ଗୀତା ଶୁଣୁଥିବେ, ଗୀତା ଅଧ୍ୟୟନ କରୁଥିବେ, ଏମିତି ଗୀତା ପାଠଶାଳା ଅନେକ ରହିଛି। ଘରେ ଘରେ, ଗାଁରେ, ଗାଁ ଗଣ୍ଡାରେ, ସହର ବଜାରରେ ସମସ୍ତ ପାଖରେ ଗୀତା ଥିବାରୁ ବି ଥାଇକି ବି ଗୀତା ପଢ଼ିକି ବି ଆଜି ସଂସାର ପରିବର୍ତ୍ତନ କାହିଁକି ହେଉନି? ଧୀରେ ଧୀରେ ଲୋକଙ୍କର ଚରିତ୍ର ଆହୁରି ପତନ ହୋଇଚାଲିଛି, ତାହାର କାରଣ କ'ଣ? ତାହେଲେ ଆଜି ଶ୍ରୀମଦ୍ ଭଗବତ ଗୀତାକୁ ଗୋଟିଏ ମହାନ ଗ୍ରନ୍ଥ ରୂପରେ ସମଗ୍ର ବିଶ୍ୱ ମାନୁଛି। ସାରା ବିଶ୍ୱରେ ଏମିତି ଭାଷା ନଥିବ ଯେଉଁ ଭାଷାରେ ଗୀତାର ଅନୁବାଦ ହୋଇନି, କିନ୍ତୁ ଆଜି ଆମ ଭାରତବର୍ଷରେ ଯେଉଁଠି ସ୍ୱୟଂ ଭଗବାନ ଅବତରିତ ହୋଇକି ଗୀତା ଜ୍ଞାନ ଦେଇକି ଯାଇଛନ୍ତି, ସେହି ମହାନ ଗୀତାଶାସ୍ତ୍ରକୁ ପଢ଼ିକି ବି ଆଜି ଆମ ଜୀବନର ଚରିତ୍ରର କିଛି ପରିବର୍ତ୍ତନ ହେଉନି। ଆହୁରି ସମସ୍ତେ ଧୀରେ 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 ପାପଗ୍ରସ୍ତ ହୋଇକି ଆଜି ରସାତଳଗାମୀ, ତାହେଲେ ନିଶ୍ଚିତ ଭାବରେ କୋଉଠି ନା କୋଉଠି ନିଶ୍ଚିତ ଭାବରେ ତ୍ରୁଟି ତ ରହିଛି, ତେଣୁ ତ ଏମିତି ଦୁରାବସ୍ଥା ହୋଇଚାଲିଛି। ସେଥିପାଇଁ ଚର୍ଚ୍ଚା କରିବାର ବିଷୟ ଆଜି କି ଗୀତାର ପ୍ରକୃତିରେ ଭଗବାନ କିଏ। ସମଗ୍ର ଗୀତା ପଢ଼ନ୍ତୁ, କୋଉଠି ବି କୃଷ୍ଣ ଭଗବାନ ବାଚ ଲେଖା ହେଇନି, ତେଣୁ କୃଷ୍ଣ ଆମେ ଖାଲି ନିଜ ମନରେ ହିଁ ଭାବିନେଲେ କୃଷ୍ଣ ଭଗବାନ ବୋଲିକି। ଏବଂ ଭଗବାନ କହିଛନ୍ତି ଅର୍ଜୁନକୁ, ଯେତେବେଳେ ଅର୍ଜୁନ କହିଲା ହେ ଭଗବାନ ମୋତେ ଆପଣଙ୍କର ଦର୍ଶନ କରାନ୍ତୁ, ଭଗବାନ କହୁଛନ୍ତି ହେ ଅର୍ଜୁନ ତୁ ମୋତେ ଚର୍ମ ଚକ୍ଷୁରେ ଦେଖିପାରିବୁ ନାହିଁ, ଦିବ୍ୟ ଦୃଷ୍ଟି ଦଦାମିତେ, ମୁଁ ତୋତେ ଦିବ୍ୟ ଦୃଷ୍ଟି ଦେଉଛି ଯାହାଦ୍ୱାରା ଦେଖିପାରିବୁ। ଯଦି କୃଷ୍ଣ ଭଗବାନ ହେଇଥାନ୍ତେ ତାହେଲେ ଅର୍ଜୁନ ତ ନିଜ ଆଖି ଆଗରେ କୃଷ୍ଣଙ୍କୁ ଦେଖୁଥିଲା ଏବଂ ସେ କାହିଁକି କହିବ ବା କି ହେ ଭଗବାନ ମୋତେ ଆପଣଙ୍କ ଦର୍ଶନ କରାନ୍ତୁ, ଏବଂ ଭଗବାନ ବି କେମିତି କହିବେ, କୃଷ୍ଣ କେମିତି କହିବେ କି ତୁ ମୋତେ ଏଇ ଚର୍ମଚକ୍ଷୁରେ ଦେଖିପାରିବୁନି? ଚିନ୍ତା କରିବା ବିଷୟ, ଭଗବାନ ଅବ୍ୟକ୍ତ ଅଟନ୍ତି, ନିରାକାର ଅଟନ୍ତି, ତାଙ୍କୁ ଆମ ମଣିଷ ଭଳିଆ କୌଣସି ସାକାରୀ ଶରୀର ନାହିଁ, ତେଣୁ ତାଙ୍କୁ ଅଯୌନି ଅଶରୀରୀ ଅବ୍ୟକ୍ତ ବୋଲି କହୁ, ଅନ୍ମାନିଫେଷ୍ଟେଡ୍। ଗୀତାରେ ଭଗବାନ ପ୍ରାଞ୍ଜଳ ଉପରେ କହିଛନ୍ତି ହେ ଅର୍ଜୁନ ମୁଁ ଅବ୍ୟକ୍ତ ଅଟେ, ଜ୍ୟୋତିଷାମପି ତତ୍ ଜ୍ୟୋତି ମୁଁ ଜ୍ୟୋତି ଅଟେ। ତ ପରମାତ୍ମା ବାସ୍ତବରେ କୃଷ୍ଣ ନୁହନ୍ତି, କୃଷ୍ଣଙ୍କୁ ତ ସତ୍ୟଯୁଗର ପ୍ରିନ୍ସ, ଜଣେ ଦେବତା ବୋଲି ଆମେ କହିବା, ସେ ଆମର ପୂର୍ବଜ ଅଟନ୍ତି ଏବଂ ସତ୍ୟଯୁଗର ପ୍ରଥମ ପ୍ରିନ୍ସ ରୂପରେ, ରାଜକୁମାର ରୂପରେ ଜନ୍ମ ନେଇଥିଲେ, ସର୍ବଗୁଣ ସମ୍ପନ୍ନ, ଷୋଳ କଳା ସମ୍ପୂର୍ଣ୍ଣ, ଏବଂ ସେ ଯେତେବେଳେ ସିଂହାସନରେ ବସନ୍ତି ତାଙ୍କୁ ଆମେ ନାରାୟଣ କହୁଛୁ। ତେଣୁ ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ ବୋଲିକି ପୁରାଣ ଶାସ୍ତ୍ରରେ ବର୍ଣ୍ଣନା ରହିଛି। ତ କୃଷ୍ଣ ରୂପରେ ଦ୍ୱାପର ଯୁଗରେ ଭଗବାନ ଆସିନଥିଲେ ଏବଂ ଏବେ କଳିଯୁଗର ସେହି ସମୟରେ, କଳିଯୁଗ ଯାଉଛି, ସତ୍ୟଯୁଗ ଆସୁଛି, ଏମିତି ଗୋଟେ ସଙ୍ଗମ ଯୁଗ ବର୍ତ୍ତମାନ ଗୋଟେ କନଫ୍ଲୁଏନ୍ସ ଚାଲିଛି, ଏହି ସମୟରେ ହିଁ ଭଗବାନ ଆସିକି ଆମମାନଙ୍କ ଭିତରୁ ଗୋଟେ ମଣିଷକୁ ସିଲେକ୍ଟ କରିକି, ଜଣେ ବୃଦ୍ଧ ମଣିଷ, ତା ଶରୀର ଭିତରେ ପରକାୟ ପ୍ରବେଶ କରିକି ତାଙ୍କ ମୁଖାରବିନ୍ଦ ଦ୍ୱାରା ଜ୍ଞାନ ଦେଉଛନ୍ତି ଏବଂ ତାଙ୍କର କର୍ତ୍ତବ୍ୟ ବାଚକ ନାଁ ରଖିଛନ୍ତି ବ୍ରହ୍ମା। ଏବଂ ସେହି ମଣିଷ ଜଣେ ସାଧାରଣ ମଣିଷ ହୋଇଥିବାରୁ ତାଙ୍କ ଭିତରେ ପରମାତ୍ମାଙ୍କର ପରକାୟ ପ୍ରବେଶ ହୋଇକି ଯେତେବେଳେ ଜ୍ଞାନ ଦେଉଛନ୍ତି, ଲୋକ ବାହାରୁ ତ ବ୍ରହ୍ମାଙ୍କୁ ଦେଖୁଛନ୍ତି, ତାହେଲେ ସେ ଭଗବାନଙ୍କୁ ଚିହ୍ନିବେ କେମିତି? ଭଗବାନ ନିଜ ଭଗବାନଙ୍କ ନାଁ ଆମେ ଜଣେ ଗୋବିନ୍ଦ ବୋଲି ଆମେ ଶୁଣୁଛୁ। ଗୋ ଶବ୍ଦର ଅର୍ଥ ହେଉଛି ଜ୍ଞାନ ଏବଂ ବିନ୍ଦ ଶବ୍ଦର ଅର୍ଥ ହେଉଛି ପ୍ରାପ୍ତ ହେବା, ଯାହାକୁ ଜ୍ଞାନ ଦ୍ୱାରା ଆମେ ପ୍ରାପ୍ତ କରିପାରିବା। ତେଣୁ ଭଗବାନ ଯେତେବେଳେ ଜଣେ ସାଧାରଣ ମଣିଷ ଶରୀର ଭିତରେ ପ୍ରବେଶ କରନ୍ତି, ମୂଢ଼ମତି ଲୋକମାନେ ତାକୁ ଚିହ୍ନିପାରନ୍ତିନି, କିନ୍ତୁ ସେ ଜ୍ଞାନ ଯେତେବେଳେ ଶୁଣିବେ, ଜଣେ ଯିଏ ଶୁଣେ ସେ ଯାଇକି ଅନୁଭବ କରିକି କିଏ କହୁଛି। ତ ଦେଖନ୍ତୁ, ଗୀତାର ଭଗବାନ କୃଷ୍ଣ ନୁହନ୍ତି, ଗୀତାର ଭଗବାନ ତ ଶିବ ଅଟନ୍ତି। ତେଣୁ ଯେଉଁ ଭଗବାନ କହିଛନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକମ୍ ଶରଣମ୍ ବ୍ରଜ ଅହମ୍ ତ୍ୱାମ୍ ସର୍ବ ପାପଭ୍ୟ ମୋକ୍ଷ୍ୟସ୍ୟାମି ମା ସୁଚ। ସର୍ବପାପ ହର ହର କା ନା କୁହନ୍ତୁ, ପାପ କଟେଶ୍ୱର କା ନା କୁହନ୍ତୁ, ମୁକ୍ତେଶ୍ୱର କା ନା କୁହନ୍ତୁ, ମୁଁ ତମକୁ ସବୁ ପାପରୁ ମୁକ୍ତ କରିଦେବି, କିଏ କହିବ? ଶିବ ହିଁ କହିବେ ନା। ତେଣୁ ତ ଶିବଙ୍କୁ, ଶିବ ସହସ୍ର ନାଁ ପଢ଼ନ୍ତୁ, ଦେଖିବେ ଶିବଙ୍କ ଗୋଟେ ନାଁ ହେଉଛି ପରମାତ୍ମା। ତେଣୁ ଶିବ ପରମାତ୍ମା ନମ କୁହାଯାଏ, ବାକି ସମସ୍ତଙ୍କୁ ଦେବାୟ ନମ, ଦେବୀ ଦେବାୟ ନମ, ରାମ ଦେବାୟ ନମ, କୃଷ୍ଣ ଦେବାୟ ନମ, ଭୀଷ୍ମ ଦେବାୟ ନମ, ଏବଂ ଶିବଙ୍କୁ ଦେବେଶ୍ୱର କୁହାଯାଇଛି, ଦେବତାମାନଙ୍କର ଈଶ୍ୱର, ଦେବାସୁରେଶ୍ୱର, ଏବଂ ସେ ହେଉଛନ୍ତି ବ୍ରହ୍ମା ବିଷ୍ଣୁ ଶଙ୍କର ସମସ୍ତଙ୍କର ଈଶ୍ୱର, ତ୍ରୟମ୍ବକେଶ୍ୱର, କୃଷ୍ଣଙ୍କର ଈଶ୍ୱର ଗୋପେଶ୍ୱର, ରାମଙ୍କ ଈଶ୍ୱର ରାମେଶ୍ୱର, ସମଗ୍ର ବିଶ୍ୱର ଈଶ୍ୱର ବିଶ୍ୱେଶ୍ୱର, ସମସ୍ତଙ୍କର ଈଶ୍ୱର ସର୍ବେଶ୍ୱର। ତେଣୁ ସେ ସର୍ବେଶ୍ୱର ଶିବ ବାବା ହିଁ ଆସିକି କହୁଛନ୍ତି, ମୋ ପରମାତ୍ମା ମୁଁ ଗୋଟେ ସାଧାରଣ ମଣିଷ ଶରୀର ଭିତରେ ପରକାୟ ପ୍ରବେଶ କରିକି ଜ୍ଞାନ ଦେଉଛନ୍ତି, ସାଧାରଣ ମଣିଷ ମୋତେ ବୁଝିପାରୁନାହାନ୍ତି, ମୂଢ଼ମତି ଲୋକ ମୋତେ ଚିହ୍ନିପାରୁନାହାନ୍ତି। ତ ଗୀତାର ଭଗବାନ ଶିବ ଅଟନ୍ତି। ଆଜି ପର୍ଯ୍ୟନ୍ତ ଆମେ କୃଷ୍ଣ ଭାବିକି କୃଷ୍ଣଙ୍କୁ ହିଁ ସ୍ମରଣ କରୁଥିଲେ, ତେଣୁ ଆମର ପାପ ବିଦଗ୍ଧ ହେଉନଥିଲା, ଧ୍ୱଂସ ହେଉନଥିଲା, ଏବଂ ଆମେ ପାପକର୍ମରେ ଲିପ୍ତ ହେଇ 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 ଆଜି ଦେଖନ୍ତୁ କି ଦୁରାବସ୍ଥା। ଏବଂ କୃଷ୍ଣ ତ ସତ୍ୟଯୁଗର ରାଜକୁମାର ହେଇକି ଜନ୍ମ ମୃତ୍ୟୁ ଚକ୍ରରେ ଆସିଛନ୍ତି, କିନ୍ତୁ ଭଗବାନ ତ ଅଜନ୍ମା ଅଟନ୍ତି। ଭଗବାନ ଅଜନ୍ମା, ଅକର୍ତ୍ତା, ଅଭୋକ୍ତା, ଦିବ୍ୟ ଦୃଷ୍ଟି ବିଧାତା। ସେ ଜନ୍ମମରଣ ଚକ୍ରରେ ଆସିକି ଆମ ଭଳିଆ ଦୁଃଖ ଏସବୁ ସୁଖରେ ଘାଣ୍ଟି ସାଣ୍ଟି ଯଦି ହେବେ, ତାହେଲେ ଆମକୁ ଉଦ୍ଧାର ବି କିଏ କରିବ? ଚିନ୍ତା କରିବା ଦରକାର। ଏବଂ ଭଗବାନ ଗୀତାରେ କହିଛନ୍ତି, ହେ ଅର୍ଜୁନ, କି ସର୍ବଧର୍ମାନ୍ ପରିତ୍ୟଜ, ସବୁ ଧର୍ମ ଛାଡ଼। ଦେଖନ୍ତୁ, ମୁଁ ଆପଣଙ୍କୁ କହିଛି ଆଗରୁ ବି, ଯେତେବେଳେ ଦ୍ୱାପର ଯୁଗ ଆସେ, ଦ୍ୱାପର ଯୁଗରେ ଭିନ୍ନ ଭିନ୍ନ ଧର୍ମ ସବୁ ସ୍ଥାପନା ହେବାର ଆରମ୍ଭ ହୁଏ। ଏବଂ କଳିଯୁଗ ଆଜି ପର୍ଯ୍ୟନ୍ତ ଦେଖନ୍ତୁ, ଗୁରୁ ନାନକ କଳିଯୁଗରେ ଜନ୍ମ ନେଇକି ଶିଖ ଧର୍ମର ସ୍ଥାପନା କରିଛନ୍ତି। କଳିଯୁଗରେ ଅନେକ ଅନ୍ୟାନ୍ୟ ଧର୍ମାତ୍ମାମାନେ ସବୁ ମହାତ୍ମାମାନେ ଆସିକି ବିଭିନ୍ନ ପ୍ରକାର ପ୍ରଚାର ପ୍ରସାର କରିଛନ୍ତି। ଯଦି ଭଗବାନ କହୁଛନ୍ତି ସର୍ବଧର୍ମାନ୍ ପରିତ୍ୟଜ୍ୟ, ତାହେଲେ ସେ କଳିଯୁଗରେ ଯେତେବେଳେ ଆସିବେ, ଶେଷରେ ଯେତେବେଳେ ସୃଷ୍ଟି ଅତି ଅରାଜକତା ହୋଇଯାଇଥିବ, ଧର୍ମର ଅତି ଗ୍ଲାନ ହୋଇଯାଇଥିବ, ସେହି ସମୟରେ ଦୁନିଆରେ ଅନେକ ଧର୍ମ ଥାଇକି ବି ସଂସାରର କିଛି ପରିବର୍ତ୍ତନ ହେଉନି, ତାହେଲେ ସିନା ଭଗବାନ କହିବେ କି ସର୍ବଧର୍ମାନ୍ ପରିତ୍ୟଜ୍ୟ, ଛାଡ଼ ଏସବୁ ଧର୍ମ, ତମେ ସବୁ ନିଜର ଦେହ ଧର୍ମ, ଏସବୁ ହିନ୍ଦୁ ମୁସଲମାନ ଶିଖ ଇସାଇ କରିକି ନିଜ ନିଜ ଭିତରେ ଝଗଡ଼ା ଝାଟି ହେଉଛ, ଛାଡ଼ ଏସବୁ ଧର୍ମ, ତୁମେ ମୋ ଶରଣାଗତିଆ ଆସ, ମୋ ଶରଣରେ ଆସ, ମୁଁ ତମକୁ ସବୁ ପାପରୁ ମୁକ୍ତ କରିଦେବି। ଯଦି ଭଗବାନ ଦ୍ୱାପର ଯୁଗରେ ଆସିଥାନ୍ତେ, ତାହେଲେ ସର୍ବଧର୍ମାନ୍ ପରିତ୍ୟଜ୍ୟ କେମିତି ବି କହିଲେ? ଚିନ୍ତା କରନ୍ତୁ, ଯେତେବେଳେ କି ସବୁ ଧର୍ମ ସ୍ଥାପନା ହେଇନି। ଏବଂ ଭଗବାନ କହୁଛନ୍ତି, ମୁଁ ସଂସାରର ଆଦି ମଧ୍ୟ ଅନ୍ତର କାହାଣୀ ତତେ ଶୁଣୁଛୁ, ଶୁଣ ଅର୍ଜୁନ। ଯଦି ଭଗବାନ ଏ ସୃଷ୍ଟିର ଆଦି ମଧ୍ୟ ଅନ୍ତର କଥା କହିବେ, ତାହେଲେ ଅନ୍ତ ସମୟରେ ହିଁ ଆସିକି ସିନା କହିବେ, ମଧ୍ୟ ସମୟରେ କେମିତି ଆସିକି କହିବେ? ଯଦି ମଧ୍ୟ ସମୟରେ ଭଗବାନ ଆସିକି ସ୍ଥାପନା କରିଥାନ୍ତେ, ସଂସାର ଏ କଳିଯୁଗ ହୋଇଥାନ୍ତା କି? ଏବଂ ଯଦି ଭଗବାନ ଦ୍ୱାପର ଯୁଗରେ ଆସିକି କୃଷ୍ଣ ରୂପରେ ଧର୍ମର ସ୍ଥାପନା କଲେ, ତାହେଲେ ପ୍ରଶ୍ନ ଉଠୁଛି, ଭଗବାନ କୋଉ ଧର୍ମ ସ୍ଥାପନା କଲେ? ଶ୍ରୀକୃଷ୍ଣ ଆସିକି କୃଷ୍ଣ ଅର୍ଜୁନକୁ ଜ୍ଞାନ ଦେଲେ, ଜଣକୁ ଜ୍ଞାନ ଦେଇକି କୋଉ ଧର୍ମ ସ୍ଥାପନା କରିକି ଗଲେ, କୁହନ୍ତୁ ନିଜେ ଆପଣ। ତ ପରମାତ୍ମା ଏବେ କଳିଯୁଗର ଶେଷ ସମୟରେ ସ୍ୱୟଂ ପରମାତ୍ମା ଶିବ ଆସିଛନ୍ତି, ଏବଂ ଗୀତାର ଭଗବାନ ବାସ୍ତବରେ ଶିବ, ସେ ହିଁ ଆସିକି ଆମ ସମସ୍ତଙ୍କୁ ନିଜ ସହିତ ଯୋଗ ଶିକ୍ଷା ଦେଉଛନ୍ତି। ଶିବଙ୍କୁ ହିଁ ଯୋଗୀଶ୍ୱର କୁହାଯାଏ, ସବୁ ଜ୍ଞାନର ଭଣ୍ଡାର ବୋଲି କୁହାଯାଏ। ସବୁ ପୁରାଣ ଶାସ୍ତ୍ରରେ ଶିବ ପାର୍ବତୀ ଉପାଖ୍ୟାନରେ ବର୍ଣ୍ଣନା ହୋଇଛି, ଯେତେବେଳେ ଦେବତାମାନେ ଅନେକ କଥା ବୁଝି ନ ପାରନ୍ତି, ସେମାନେ ଶିବଙ୍କ ପାଖକୁ ଯାଉଥିଲେ ବୋଲିକି ବର୍ଣ୍ଣନା ରହିଛି। ଆମେ ଶିବଙ୍କ ପ୍ରାର୍ଥନା ବିଷୟରେ ସକାଳୁ ସକାଳୁ ଆପଣ ରେଡିଓ ଖୋଲିବେ, ଦେଖିବେ ଭଜନରେ ଆମେ ଶୁଣୁଛୁ କି ଭୋଲେନାଥ ସେ ନିରାଲା କୋଇ ନାହିଁ, ଗୌରୀନାଥ ସେ ନିରାଲା କୋହି ନାହିଁ, ଜିସ୍କା ଡମରୁ ଡମ ଡମ ବୋଲେ ଅଗମ ନିଗମ କା ଭେଦ ଖୋଲେ। ତ ଭଗବାନ ଏ ସଂସାରର ଆଦି ମଧ୍ୟ ଅନ୍ତ ସୃଷ୍ଟିର ଏସବୁ ଜିନିଷ ଯାହାକୁ କାହାକୁ ଜଣା ନାହିଁ, ମୁନି ଋଷିମାନେ ଯାହା ବିଷୟରେ ନେତି ନେତି କହିଯାଇଛନ୍ତି, ଏହାର ଆଦି ନାହିଁ କି ଅନ୍ତ ନାହିଁ, ଏ ସୃଷ୍ଟିର ପ୍ରାରମ୍ଭ କେବେ ହେଇଥିଲା, କ'ଣ ହେଲା, କ'ଣ ହେବ, କାହାକୁ ଜଣା ନାହିଁ। ତେଣୁ ସ୍ୱୟଂ ଶିବ ହିଁ, ଯିଏକି ତ୍ରିକାଳଦର୍ଶୀ, ଯିଏକି ତ୍ରିଲୋକୀନାଥ, ସେ ହିଁ ଆସିକି ଏ ସୃଷ୍ଟିର ରଚନା ଏବଂ ରଚୟିତାର ସମ୍ପୂର୍ଣ୍ଣ ଜ୍ଞାନ ଦେଇକି କହୁଛନ୍ତି କି ମୁଁ ଏବେ ଅନ୍ତ ସମୟରେ ଆସିକି ସବୁ ଧର୍ମ ଛାଡ଼ିବା ପାଇଁ ତୁମକୁ କହୁଛି, ତୁମେ ମୋ ଶରଣଗତିରେ ଆସ, ମୁଁ ତୁମକୁ ସବୁ ପାପରୁ ଉଦ୍ଧାର କରିଦେବି ଏବଂ ତୁମେ ମୋଠି ହିଁ ଯୋଗ ଲଗାଅ, ମୁଁ ତୁମକୁ ସବୁ ପାପରୁ ମୁକ୍ତ କରିଦେବି। ତେଣୁ ଯୋଗୀଶ୍ୱର ଶିବ ଅଟନ୍ତି, କୃଷ୍ଣଙ୍କୁ ଯୋଗୀଶ୍ୱର କୁହାଯାଏନି, ଯୋଗୀମାନଙ୍କର ଈଶ୍ୱର, ଯୋଗୀଶ୍ୱର ସବୁ ଗୁରୁମାନଙ୍କର ଈଶ୍ୱର ପରମ ସତ୍ଗୁରୁ ଶିବଙ୍କୁ କୁହାଯାଏ। ସର୍ବ ପାପକ ହର ହର ପାପ କଟେଶ୍ୱର ଶିବଙ୍କୁ କୁହାଯାଏ। ସେ ହିଁ ଆସିକି ଏବେ ଆମମାନଙ୍କୁ କହୁଛନ୍ତି କି ଗୀତା ଜ୍ଞାନ ବାସ୍ତବରେ କଳ୍ପ ପୂର୍ବରୁ ମୁଁ ହିଁ ଦେଇକି ଯାଇଥିଲି, ତମେ ପରେ ଯେତେବେଳେ କୃଷ୍ଣ ବୋଲି ଭାବିଦେଲ ତାହେଲେ ତମର ପାପ ଭସ୍ମ ହେଲାନି, ତମ ଜୀବନରେ କିଛି ପରିବର୍ତ୍ତନ ହେଲାନି। ଆପଣ ଦେଖନ୍ତୁ ଗୀତାରେ ବର୍ଣ୍ଣନା ରହିଛି, ହେ ଅର୍ଜୁନ, କାମ କ୍ରୋଧ ଲୋଭ ନର୍କର ଦ୍ୱାର। ଆଜି ଯେତେ ବି ସବୁ ଗୀତା ପାଠି ଆମେ ପଢୁଛେ, ଦୁନିଆରେ ଦେଖୁଛେ, ସବୁ ଘରେ ଘରେ ପଢୁଛେ, ଆପଣ ଦେଖନ୍ତୁ କେତେ ଜଣ କାମ କ୍ରୋଧ ଲୋଭ ମୋହ ଅହଙ୍କାର ଆଦି ଆଦି ଯୋଉ ବିକାର ଯାହାଦ୍ୱାରା ଆମେ ସବୁ ପତିତ ହେଇଯାଇଛେ, କେତେ ଜଣ ଛାଡ଼ିପାରିଛନ୍ତି? ଦୁନିଆରେ ଆଜି କିଏ ଅଛି କହିପାରିବ ଯେ ମୁଁ ସମ୍ପୂର୍ଣ୍ଣ ନିର୍ବିକାରୀ, ମୋ ଭିତରେ କୌଣସି ପ୍ରକାର ବିକାର ନାହିଁ, କୌଣସି କାମ କ୍ରୋଧ ଲୋଭ ମୋହ ଅହଙ୍କାର ଅଂଶ ମାତ୍ର ବି ନାହିଁ, ଏମିତି କିଏ ଜଣେ ଅଛି ଯଦି କହିପାରିବ? ଦେଖନ୍ତୁ ଦୁନିଆରେ ତ ସ୍ୱୟଂ ଭଗବାନ ଶିବଙ୍କୁ ହିଁ ବାସ୍ତବରେ କାମାରୀ କୁହାଯାଇଛି, ସେ କାମାନଳକୁ ଭସ୍ମ କରିଦେଇଥିଲେ ବୋଲି ବର୍ଣ୍ଣନା ଅଛି। ସେ ହିଁ ଆମକୁ କାମ ବିକାର ଉପରେ ବିଜୟ ପ୍ରାପ୍ତ କରିପାରିବେ। ଶିବଙ୍କୁ ଅକ୍ରୋଧ କୁହାଯାଏ, ତାଙ୍କ ଭିତରେ କିଛି ବି କ୍ରୋଧ ନାହିଁ, ନିର୍ମମ ତାଙ୍କ ଭିତରେ ମୋହ ମମତା ନାହିଁ ଏବଂ ନିର୍ଲୋଭ ତାଙ୍କ ପାଖରେ ଲୋଭ ନାହିଁ, ନିରହଙ୍କାର କୌଣସି ପ୍ରକାର ଅହଙ୍କାର ନାହିଁ, ନିରୁପଦ୍ରବ ସେ କୌଣସି ଉପଦ୍ରବ କରନ୍ତିନି, ନିଷ୍ପାପ ତମୋହର ସେ ଆମ ଭିତରେ ଯେଉଁ ଅଜ୍ଞାନ ଅନ୍ଧକାର ଅଛି ସେଟାକୁ ହରଣ କରିଦିଅନ୍ତି। ତେଣୁ ନିର୍ବିକାର ତାଙ୍କ ଭିତରେ କୌଣସି ପ୍ରକାର ବିକାର ନାହିଁ, ସେ ହିଁ ଆମମାନଙ୍କୁ ଆସିକି ନିର୍ବିକାରୀ ବନାଉଛନ୍ତି। ତାଙ୍କର ଶରଣାଗତି ଗଲେ, ତାଙ୍କଠି ହିଁ ମନ ଲଗେଇଲେ, ତାଙ୍କଠି ହିଁ ଯୋଗ ଲଗେଇଲେ ସିନା ଆମେ ସବୁ ପାପରୁ ମୁକ୍ତ ହେବା। ସେ ହିଁ ଆମକୁ ଶକ୍ତି ଦେଇକି ଆମ ଭିତରେ କାମ କ୍ରୋଧ ଲୋଭ ମୋହ ଅହଙ୍କାରକୁ ସଦାକାଳ ପାଇଁ ଭସ୍ମ କରିଦେଇପାରିବେ। ତେଣୁ ହେ ଆଧ୍ୟାତ୍ମ ପ୍ରିୟ ଭାଇ ଓ ଭଉଣୀମାନେ, ଆଜି ପର୍ଯ୍ୟନ୍ତ ଯେଉଁ ଆମେ ଭାରତବର୍ଷରେ ଆମର ଯେଉଁ ମାନ୍ୟତା ଥିଲା କି ଆମେ ଗୀତାର ଭଗବାନ କୃଷ୍ଣ ବୋଲି ଭାବୁଥିଲେ ଏବଂ କୃଷ୍ଣଙ୍କୁ ସ୍ମରଣ କରୁଥିଲେ, ଯାହାଦ୍ୱାରା ଆମ ଜୀବନ ପରିବର୍ତ୍ତନ ହେଲାନି, ଆମେ ସବୁଦିନ ଗୀତା ପଢୁଥିଲେ କିନ୍ତୁ ଆମ ଭିତରେ କାମ କ୍ରୋଧ ଲୋଭକୁ ଆମେ ଛାଡ଼ିପାରିଲେନି, କିନ୍ତୁ ମୋର ନମ୍ର ନିବେଦନ, ଆପଣମାନେ ସବୁ ଭଲ ଭାବରେ ବୁଝନ୍ତୁ ଭଗବାନ କେମିତି ଧରାପୃଷ୍ଠକୁ ଏବେ ଆସିଛନ୍ତି ଏବଂ ଗୋଟେ ବୁଢ଼ା ବ୍ରାହ୍ମଣ ରୂପରେ ଆସିଛନ୍ତି। ଆପଣମାନେ ସବୁ ସତ୍ୟନାରାୟଣ ପୂଜା କରୁଥିବେ, ଗାଁ ଗହଳିରେ ସବୁ କରନ୍ତି ଏବଂ ସେହି ସତ୍ୟନାରାୟଣ ପୂଜା କଥାରେ ଲେଖା ହେଇଛି, ଦେଖନ୍ତୁ ଭଗବାନ ଯେତେବେଳେ ଦୁନିଆକୁ ଆସନ୍ତି ସେ ଗୋଟେ ବୁଢ଼ା ବ୍ରାହ୍ମଣ ରୂପରେ ଆସନ୍ତି। ତ ଏବେ ସେହି କଳିଯୁଗର ଶେଷରେ ଜଣେ ବୁଢ଼ା ବ୍ରାହ୍ମଣ ରୂପରେ ଆସିଛନ୍ତି, ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ସଂସାରର ପରିବର୍ତ୍ତନ କରୁଛନ୍ତି ଏବଂ ମୂଢ଼ମତୀ ଲୋକ ତାଙ୍କୁ ଚିହ୍ନିପାରୁନାହାନ୍ତି। ସ୍ୱୟଂ ପରମାତ୍ମା ଶିବ ଆସିକି ସନ୍ଦେଶ ଦେଉଛନ୍ତି ଏ ସଂସାରର ଏବେ ପରିବର୍ତ୍ତନ ସମୟ। ତେଣୁ ଶିବଙ୍କୁ କଳ୍ପାନ୍ତ ବୋଲି କୁହାଯାଏ, କଳ୍ପର ଅନ୍ତ ସମୟରେ ହିଁ ସେ ଆସିଛନ୍ତି। ଶିବଙ୍କୁ ସମସ୍ତଙ୍କର ସଦ୍ଗତିଦାତା, ଯେତେବେଳେ ସଂସାରରେ ସବୁ ଆତ୍ମାଗୁଡ଼ା ଆସିବେ ସିନା ତାହେଲେ ସିନା ସମସ୍ତଙ୍କ ସେ ସମସ୍ତଙ୍କର ସଦ୍ଗତି କରିବେ। ଭଗବାନ ଯଦି ମଧ୍ୟକାଳରେ ଆସିବେ ସବୁ ଆତ୍ମାଗୁଡ଼ା ସଂସାରକୁ ଆସିନାହାନ୍ତି, ତ ସମସ୍ତଙ୍କର ସଦ୍ଗତି କରିବେ ବା କିପରି? ତେଣୁ ଏବେ ସବୁ ଆତ୍ମାମାନଙ୍କର ଶିବଙ୍କୁ କୁହାଯାଏ ମହାକାଳ, ଯେତେବେଳେ ଜଣେ କାଳ ଆସି ଜଣକୁ ନେଇଯାଏ, କିନ୍ତୁ ମହାକାଳ ଶିବ ଏବେ ଆସିଛନ୍ତି ଏବଂ ସେ ଆମମାନଙ୍କୁ ଗୀତା ଜ୍ଞାନ ଦେଇକି ଏ ଭବସାଗରରୁ ସଦାକାଳ ପାଇଁ ଉଦ୍ଧାର କରିକି ପୁଣି ସ୍ୱର୍ଗ ଦୁନିଆ। ଯେଉଁ ଭାରତବର୍ଷରେ ଅନେକ କଥାଗୁଡ଼ା ବ୍ୟାଖ୍ୟା କରିଦିଆହେଇଛି, ଏହାର ଆଧ୍ୟାତ୍ମିକ ରହସ୍ୟ ଆଜି ନ ବୁଝିକି ଲୋକ ତାର ଅର୍ଥକୁ ଅନର୍ଥ କରିଦେଇଥିବାରୁ ଆଜି ଧର୍ମର ଗ୍ଲାନି ହୋଇଯାଇଛି, ଯାହାଫଳରେ ଯେତେବେଳେ ଆମେ ନିଜେ ହିଁ ନିଜର ଦେବୀ ଦେବତା ଧର୍ମ ବିଷୟରେ ଆମେ ଜାଣିନୁ, ଆମ ପୂର୍ବପୁରୁଷମାନଙ୍କର ଜୀବନଗାଥା ବିଷୟରେ ଆମେ ଜାଣିନୁ, ଆମେ ତାଙ୍କର ଅନେକ ଗ୍ଲାନି କରୁଛେ, ତାହେଲେ ବିଭିନ୍ନ ଧର୍ମର ଅନ୍ୟ ଧର୍ମର ଲୋକମାନେ ବି କ'ଣ ଜାଣିବେ? ସେମାନେ ବି ଗ୍ଳାନି କରୁଛନ୍ତି। ମୁଁ କହୁଥିଲି ତ କୃଷ୍ଣ ଦ୍ୱାପର ଯୁଗରେ ବାସ୍ତବରେ ଆସିନଥିଲେ। ଦ୍ୱାପର ଯୁଗରେ ଅନେକ ଧର୍ମାତ୍ମା ମହାତ୍ମା ସବୁ ସଂସାରକୁ ଆସିଛନ୍ତି, ବିଶ୍ୱକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିଛନ୍ତି। ଯୋଉ ମହାଭାରତ ଯୁଦ୍ଧ ଦ୍ୱାପର ଯୁଗରେ ବ୍ୟାଖ୍ୟା କରିଦିଆହେଇଛି କି ଯେତେବେଳେ ପାଣ୍ଡବ ଏବଂ କୌରବ ନିଜ ଭିତରେ ଦ୍ୱନ୍ଦ୍ୱ ଚାଲିଲା ଭାଇ ଭାଇ ଭିତରେ, ସେତେବେଳେ କୃଷ୍ଣ ପାଣ୍ଡବଙ୍କ ସପକ୍ଷ ନେଇକି ମହାଭାରତ ତୁମୂଳ ସଂଗ୍ରାମ ଆରମ୍ଭ ହୋଇଥିଲା ଏବଂ ଶେଷରେ ପାଣ୍ଡବମାନଙ୍କର ଜୟ ହୋଇଥିଲା। ଯୋଉ କଥା ବ୍ୟାଖ୍ୟା ରହିଛି ସେ ମହାଭାରତରେ ବି କୃଷ୍ଣଙ୍କ ଚରିତ୍ର ଦ୍ୱାପର ଯୁଗରେ ବ୍ୟାଖ୍ୟା ଦିଆହେଇଛି। ତାର ବି ପ୍ରକୃତରେ ସତ୍ୟାସତ୍ୟ କ'ଣ ଚିନ୍ତା କରିବା ବିଷୟ। ପ୍ରକୃତରେ ମହାଭାରତରେ ଯୋଉ ମହାଭାରତ ଯୁଦ୍ଧ ହୋଇଥିଲା ସେଟା କ'ଣ ସତରେ ଦ୍ୱାପର ଯୁଗରେ ହୋଇଥିଲା ନା ବର୍ତ୍ତମାନ ବିଶ୍ୱର ପରିସ୍ଥିତିକୁ ଦେଖିକି ଆମେ କହିପାରିବା କି ବର୍ତ୍ତମାନ ସମୟ ହିଁ ସେହି ମହାଭାରତ ଯୁଦ୍ଧ ଚାଲିଛି? ଏଗୁଡ଼ା କଥା ବ୍ୟାଖ୍ୟା କରିବା, ଚର୍ଚ୍ଚା କରିବା ନିହାତି ଦରକାର ଅଟେ। ତାହେଲେ ଯାଇକି ଆମେ ସମାଜରେ ପରିବର୍ତ୍ତନ ଆଣିପାରିବା। ଲୋକ ଆଜି ଏ କଥାଗୁଡ଼ା ଜାଣିନାହାନ୍ତି ତାର ଗୁହେ ତତ୍ତ୍ୱକୁ, ଏବଂ ମହାଭାରତରେ ଯୋଉ ବ୍ୟାଖ୍ୟା କରିଦିଆହେଇଛି ସତରେ ଏମିତି ଗୋଟେ ଐତିହାସିକ ବୃତ୍ତାନ୍ତ ଥିଲା ବୋଲି ଭାବୁଛନ୍ତି। କିନ୍ତୁ ଆଜି ଅନେକ ଐତିହାସିକକାର ମହାଭାରତ ଯୁଦ୍ଧ ବିଷୟରେ ଅନେକ ଗବେଷଣା କରିକି, ପ୍ରତ୍ନତତ୍ତ୍ୱବିତ୍ମାନେ କୁରୁକ୍ଷେତ୍ରରେ ଅନେକ ଖନନ କରିକି ଯେତେବେଳେ ଦେଖୁଛନ୍ତି କି ପ୍ରକୃତରେ ଏମିତି ଗୋଟେ ଐତିହାସିକ ଯୁଦ୍ଧ ହୋଇନଥିଲା, ଯେମିତି ପାନିପଥ ଯୁଦ୍ଧ ଅନେକ ଯୁଦ୍ଧ କଥା ଆମେ ଇତିହାସରେ ପଢ଼ୁଛେ, ସେମିତି ମହାଭାରତ ଯୁଦ୍ଧ କେମିତି ସତରେ କୌଣସି ଗୋଟେ ଐତିହାସିକ ଯୁଦ୍ଧ ହୋଇନଥିଲା, ସେ କଥା ଆମେ ପୁଣି ପରେ ଚର୍ଚ୍ଚା କରିବା କି ମହାଭାରତ ସମୟ କେଉଁ ସମୟରେ ବାସ୍ତବରେ ହୋଇଥିଲା, ସେ ମହାଭାରତ ଯୁଦ୍ଧର କ'ଣ ଆଧ୍ୟାତ୍ମିକ ତାତ୍ପର୍ଯ୍ୟ, କୃଷ୍ଣ ସତ୍ୟଯୁଗରେ ସେ ମହାଭାରତରେ ସତରେ କ'ଣ ଥିଲେ, ଆଉ ଏମିତି ପାଣ୍ଡବ କିଏ କୌରବ କିଏ ଏସବୁ ଯୋଉ ବ୍ୟାଖ୍ୟା କରିଦିଆହେଇଛି ତାର ଆଧ୍ୟାତ୍ମିକ ଭାବାର୍ଥ କ'ଣ, ଆମେ ପୁଣି ପରିଚର୍ଚ୍ଚା କରିବା। ବୁଝିଲେ? ଆଚ୍ଛା।